आकाशवाणी संबलपुर आंचलिक खबर पढ़ुचन संपा राय जुहार पहला मुखिया खबर आकाशवाणी मन की बात कार्यक्रम थी आयबा काल देशवासी संगे भाव विनिमय करबे प्रधानमंत्री राज्य अदिनिया वर्षा थीबार फसल नुकसान रो आकलन लगी विभागीय अधिकारी को निर्देश देले मुख्यमंत्री विश्व प्रसिद्ध धनुजात्रा लगी बरगड़े चलीछे जोरसोर प्रस्तुति आउर राउरकेला बिरसामुंडा हॉकी स्टेडियम न आज मूल हेउछे हॉकी इंडिया लीग गोनासिका आर दिल्ली पाइपर्स भितरे उद्घाटनी मुकाबला एथरो पूरा खबर प्रधानमंत्री नरेन्द्र मोदी आइबा काल सकालर 11 बजे आकाशवाणी मन की बात कार्यक्रम जरिए देश आर दुनिया सारा लोकर संगे भाव विनिमय करबे इटा प्रधानमंत्री 117 नंबर मन की बात कार्यक्रम हेबा मन की बात कार्यक्रम आकाशवाणी और दूरदर्शन जरिए आर एआईआर न्यूज वेबसाइट न्यूज ऑन एआईआर मोबाइल आप थी सीधा प्रसारण करा जिबा आकाशवाणी संवाद डीडी न्यूज पीएमओ ऑफिस सूचना आर प्रसारण मंत्रणालय यूट्यूब चैनल थी भी मन की बात सीधा प्रसारण करा जिबा प्रधानमंत्री हिंदी अभिभाषण उत्तर आंचलिक भाषा थी इतार प्रसारण करा जिबा सही दिन रातिर 8 बजे आंचलिक भाषांतरण फेरघाए प्रसारण करा जिबा भुवनेश्वर लोकसेवा भवन ठाने मुख्यमंत्री मोहन चरण माझी आज अदिनिया वर्षा लगी राइजे हेइथिबार फसल हानिर समीक्षा करिछन वर्षाथी क्षति सहितबार गुटे भी चासी जनता साहज पाइबारनो बाद नाइ पड़बे तार उपरे ध्यान देबार के मुख्यमंत्री विभागीय अधिकारी मानकु निर्देश दैछन इतार सहिते 30 तारीख भितरे फसल हानिर सठिक आकलन सहिते क्षतिग्रस्त चासी मानकु चिन्हट करबार लागि मुख्यमंत्री निर्देश दैछन बीमा करिथिबार चासी माने धारित समय भितरे फसल हानि बाबदे बीमा कंपनी मानकु सूचना देबे सेथिलागि सेमानकु सचेतन करबार लागि मुख्यमंत्री कहिछन प्रधानमंत्री फसल बीमा योजना थी एप्तक 1,26,000 चासी फसल हानि बाबदे सूचना देइछन बोली बैठक नु जना पड़िछे आइबा काल तक सबो बीमाभुक्त चासी निजर फसल नुकसान बाबदे सूचना देबार के मुख्यमंत्री गणमाध्यम जरिया थी अनुरोध करिछन इतार सहिते कृषि रक्षक पोर्टाल जरिए कि हेल्पलाइन नंबर 1,4,4,4,7 थी जोगाजोग करबार के मुख्यमंत्री अनुरोध करिछन बैठक थी उपमुख्यमंत्री आर कृषि मंत्री कनक बर्धन सिंहदेव राजस्व मंत्री सुरेश पुजारी समवाय मंत्री प्रदीप बड़सामंत खाद्य जोगाण मंत्री कृष्णचंद्र पात्र मुख्य शासन सचिव मनोज आहुजांकर सहित भिन्न भिन्न विभाग सचिव माने जोग दैथिले आघर प्रधानमंत्री डॉक्टर मनमोहन सिंह नुआ दिल्ली निगम बोध घाट ठाने पूरा राष्ट्रीय मर्यादा थी शेषकृत्य सरीछे स्वर्गत सिंह को गार्ड ऑफ ऑनर दिया उत्तरु राष्ट्रपति द्रौपदी मुर्मू उपराष्ट्रपति जगदीप धनखड़ प्रधानमंत्री नरेन्द्र मोदी केन्द्र मंत्री राजनाथ सिंह अमित शाह लोकसभा वाचस्पति ओम बिर्ला प्रमुख श्रद्धांजलि जनईथिले आज सकाळु कांग्रेस मुख्यालय नु पूर्वतन प्रधानमंत्री पार्थिव शरीर के अंतिम यात्रा थी निया इन जन दिया पारे जे गला 26 तारीख दिन 92 बछर बयसे डॉक्टर मनमोहन सिंह परलोक विकसित भारत आर विकसित ओडिशा गठन लगी छात्र छात्री गुरुत्वपूर्ण भूमिका रही केन्द्र शिक्षा मंत्री धर्मेन्द्र प्रधान खोर्धा जिला जटणी थाने भारतीय प्रजुक्ति प्रतिष्ठान आईआईटी भुवनेश्वर 12 आर 13 नंबर समावर्तन उत्सव थी उद्बोधन देकर केन्द्र मंत्री श्री प्रधान निजुक्ति सुजोग सृष्टि करबार दिगे काम करबार के छात्र छात्री को आह्वान देछन से कहिछन भारत पृथ्वीर 3 नंबर बृहत अर्थनीति हेबार के जाउछि इथि ओडिसार भिल विकास हबा ई उदे केन्द्र मंत्री नवसृजन आर अनुसंधान दिगे काम करबार के छात्र छात्री मानको परामर्श देछन
भारत एक नॉलेज बेस्ड सोसाइटी है 21st सेंचुरी नॉलेज बेस्ड इकोनॉमी होगी हम फोर्थ इंडस्ट्रियल रिवोल्यूशन पे हैं हमें औद्योगिक क्रांति 4.0 में मालिक बनना है हमें जॉब क्रिएटर बनना है हमें इनोवेटर बनना है ठीक है आज हमको नौकरी हमने शुरू किया ये एक्सपीरियंस है इसको एक इंटर्नशिप करके मान लीजिए लेकिन जैसे यहाँ कहा गया ये एक रिसर्च के साथ साथ इनोवेशन यूनिवर्सिटी है
ये अवसर 2022-23 आओ 23-24 शिक्षा बछर लगी 1,388 जन छात्र छात्री को डिग्री दिया जाय छे इथि 8 जन छात्र छात्री को स्वर्ण पदक आर 44 जन को रौप्य पदक दिया जाय छे संबलपुर तपस्विनी हॉल ठाने आइबा काल 3:30 बजे नेशनल बुक ट्रस्ट तरफ प्रकाशित दि सागा ऑफ कुदोपाली दि अनसंग स्टोरी ऑफ 1857 बही उन्मोचन हेबा गुटे स्वतंत्र समारोह थी केन्द्र शिक्षा मंत्री धर्मेन्द्र प्रधान मुखिया कुनुआ भावे जोग देकर बहीर उन्मोचन करबे आपण माने खबर सुनुछन आकाशवाणी संबलपुर केन्द्र नु ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆର୍ ପାଞ୍ଚ ଦିନ ଉତ୍ରୁମୁଲ ହେବା। ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚର ପରିଚୟ ପାଇଥିବାରି ଯାତ୍ରା ଲାଗି ପୁଲିସ୍ ଆର୍ ଜିଲ୍ଲା ପ୍ରଶାସନ ତରଫୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଇ ବାବଦେ ଆମର ବରଗଡ଼ ସମ୍ବାଦଦାତାଙ୍କର ଗୋଟିଏ ରିପୋର୍ଟ।
ବିଗତ 75 ବର୍ଷରୁ ଅଧିକ ହେବ ବରଗଡ଼ରେ ଅନୁଷ୍ଠିତ ହୋଇ ଆସୁଛି ଧନୁଯାତ୍ରା ମହୋତ୍ସବ। ଅମ୍ବାପାଲି ଗୋପପୁରର ପ୍ରତ୍ୟେକ କାନ୍ଥରେ କୃଷ୍ଣଲୀଳା ଆଧାରିତ ବିଭିନ୍ନ ଚିତ୍ର ଏବଂ ମଥୁରା ମଙ୍ଗଳର ବିଭିନ୍ନ ପଙ୍କ୍ତିଗୁଡ଼ିକ ଶୋଭା ପାଉଛି। ଧନୁଯାତ୍ରାର ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା କଳାକାରମାନେ ସେମାନଙ୍କ ଅଭ୍ୟାସ ଜାରି ରଖିଛନ୍ତି। ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ଜାନୁଆରୀ 3 ତାରିଖରୁ ଧନୁଯାତ୍ରା ଆରମ୍ଭ ହେବ। ପର୍ଯ୍ୟଟନ ବିଭାଗ ଏବଂ ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀମାନଙ୍କରେ ବିଶେଷ ବ୍ୟବସ୍ଥା କରାଯାଇଛି। ବରଗଡ଼ରୁ ଆକାଶବାଣୀ ସମାଚାର ପାଇଁ ଉମେଶ ଚନ୍ଦ୍ର ବିଶ୍ୱାଳ।
ହକି ଇଣ୍ଡିଆ ଲିଗ୍ 2024-25 ଆଇଷ୍ଠାନୁ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମଠାରେ ମୁଲ ହେଉଛି। ଦୁଇଟା ଖେପେ ହେବାରକେ ଥିବାର ପ୍ରତିଯୋଗିତାର ପହିଲା ଖେପ ଆଇବା ମାସ 18 ତାରିଖ ତକ ଚାଲବା। ଇ ବାବଦେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଆକାଶବାଣୀକେ କହିଛନ୍,
ଆଜି ଉଦ୍ଘାଟନ ଅଛି ଏଚ୍ଏଲ୍ର ରାଉରକେଲାରେ। ଏଥର ମେନ୍ସରେ 8 ଟିମ୍ସ ପାର୍ଟିସିପେଟ୍ କରୁଛନ୍ତି, ଓମେନ୍ସରେ 4 ଟିମ୍ସ। ଏଚ୍ଏଲ୍ ପ୍ରତି ୟୁଥ୍ ଖେଳାଳିଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ, ତାଙ୍କ ପାଇଁ ଗୋଟେ ଏକ୍ସପୋଜର, ଗୋଟେ ବହୁତ ଭଲ ପ୍ଲାଟଫର୍ମ ଯେଉଁଠିକି ୱାର୍ଲଡ ଟପ୍ ପ୍ଲେୟର ସହିତ ଖେଳିବେ ମାସେ ଧରିକି। ଆଉ ଆମ ଓଡ଼ିଆ ଖେଳାଳିଙ୍କର ମଧ୍ୟ ବହୁତ ଡେଭଲପମେଣ୍ଟ ନିଶ୍ଚୟ ହେବ। ଏଇ ଜାଣିକି ବହୁତ ଖୁସି ଲାଗୁଛି କି ବହୁତ ପୁଅ ଝିଅ ଓଡ଼ିଶାରୁ ମଧ୍ୟ ଏଇ ହକି ଇଣ୍ଡିଆ ଲିଗ୍ରେ ଏ ବର୍ଷ ଖେଳୁଛନ୍ତି। ହକି ଇଣ୍ଡିଆ ଲିଗ୍ ଆଗକୁ ଆହୁରି ଲୋକଙ୍କ ପାଖରେ ପହଞ୍ଚି ପାରିବ, ଆହୁରି କ୍ରେଜ୍ ବଢିବ ୟାଦେରୁ, ଏବଂ ପ୍ରତ୍ୟେକ ଖେଳାଳି ମାନଙ୍କୁ ମୋ ତରଫରୁ ବେଷ୍ଟ ୱିସେସ।
ଗୋ ନାସିକା ଟିମ୍ ଆର୍ ଦିଲ୍ଲୀ ଏସ୍ଜି ପାଇପର୍ସ ଦଲ ଭିତରେ ଆଜି ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବା। ଇ ମ୍ୟାଚ୍ ରାତି 8:15 ଥି ଖେଳାଯିବା। ପ୍ରତିଯୋଗିତା ଥି ଖେଳାଳିମାନେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବାରକେ ଲକ୍ଷ୍ୟ ରଖିଛନ୍ ବୋଲି ଗୋନାସିକା ଦଳର ଖେଳାଳି ନୀଲମ ସଞ୍ଜୀବ ଖେସ୍ ଆକାଶବାଣୀକେ କହିଛନ୍,
ମୁଁ ନୀଲମ ସଞ୍ଜୀବ ଖେସ୍। ଆଜିଠାରୁ ଆରମ୍ଭ ହେଉଛି ହକି ଇଣ୍ଡିଆ ଲିଗ୍। ମୋ ଟିମ୍ ଗୋନାସିକା ପାଇଁ ଖେଳିବାକୁ ବହୁତ ଉତ୍ସାହିତ। 7 ବର୍ଷ ପରେ ଏଚ୍ଏଲ୍ ଆରମ୍ଭ ହେଉଛି। ନିଜର ଟ୍ୟାଲେଣ୍ଟ ଦେଖାଇବା ପାଇଁ ଓଡ଼ିଶା ତଥା ଭାରତର ହକି ଖେଳାଳିଙ୍କ ପାଇଁ ଏହା ଏକ ଭଲ ସୁଯୋଗ।
ଆଇବା ମାସର 31 ତାରିଖ ଦିନ ଦୁଇଟା ଯାକ ସେମିଫାଇନାଲ ମ୍ୟାଚ୍ ଆର୍ ଫେବୃୟାରୀ 1 ତାରିଖ ଫାଇନାଲ ମ୍ୟାଚ୍ ଖେଳାଯିବା। ହେଲେ ଆଘର ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କର ପରଲୋକ ଲାଗି 7 ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ହେଉଥିବାରୁ ଉଦ୍ଘାଟନୀ ସମାରୋହ ସାଧାସିଧା ହିସାବରେ ହେବା। ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ଉପମୁଖ୍ୟମନ୍ତ୍ରୀ ଆର୍ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାରତୀୟ କପା ନିଗମ ଲିମିଟେଡ୍ର ସିଏମ୍ଡି ଲଲିତ ଗୁପ୍ତା ଭେଟିଛନ୍। ଇ ଉଦୟ ଓଡ଼ିଶାର କପାର ଚାହିଦା ରହିଥିବାରୁ କପା ଉତ୍ପାଦନ ବିକ୍ରି ବ୍ୟବସ୍ଥା ଆର୍ ଇ ଦିଗେ ଥିବାର ଭିନ୍ ଭିନ୍ ସମସ୍ୟା ବାବଦେ ଆଲୋଚନା ହୋଇଥିଲା। ଇତର ଛଡ଼ା ଭବିଷ୍ୟତରେ ଭାରତୀୟ କପା ନିଗମ ଆର୍ ଓଡ଼ିଶା ସରକାରଙ୍କର ମିଲିତ ଉଦ୍ୟମଥି ନିଆଯିବାରକେ ଥିବାର ପଦକ୍ଷେପ ବାବଦେ ଆଲୋଚନା ହୋଇଥିଲା। ଇହାଦେ ରାଇଜେ 2,39,000 ହେକ୍ଟର ଜମିଥି କପା ଚାଷ ହେଉଛି। ଇ ବଛର 40 ଲକ୍ଷ କ୍ୱିଣ୍ଟାଲ କପା ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ବୋଲି ବୈଠକନୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଗି ଆବେଦନ କରବାର ସମୟକେ ଜାନୁଆରୀ 15 ତାରିଖ ତକ ବଢ଼ାଯାଇଛି। ଆଘନୁ ଆବେଦନର ଶେଷ ତାରିଖ 6 ତାରିଖ ଥିଲା। ଶିକ୍ଷକ ଆର୍ ଅଲଗା ଅଧିକାରୀମାନେ ଭିନ୍ ଭିନ୍ କାମଥି ସାମିଲ ଥିବାରୁ ଇତାର ଉପରେ ବିଚାର କରିକି ଆବେଦନର ସମୟକେ ବଢ଼ାଯାଇଛି। ଆଇବା ମାସ 15 ତାରିଖ ତକ MSP.odisha.gov.in ଜରିଏ 7 ବର୍ଗଥି ଭିନ୍ ଭିନ୍ ପୁରସ୍କାର ଲାଗି ଆବେଦନ କରାଯାଇପାରବା। ଦର୍ଶନ ଶାସ୍ତ୍ରର ଅଧ୍ୟାପକ ସାହିତ୍ୟିକ ଆର୍ ପ୍ରାବନ୍ଧିକ ଡକ୍ଟର ସୁଦର୍ଶନ ପୂଜାରୀଙ୍କର ଆଜି ସକାଳ ବେଳା ପରଲୋକ ହୋଇଯାଇଛି। ତାଙ୍କୁ 75 ବର୍ଷ ବୟସ ହେଉଥିଲା। ସେ ଗଲା କିଛିଦିନ ହେଲା ଅସୁସ୍ଥ ହୋଇକରି ଘରେ ଚିକିତ୍ସିତ ହେଉଥିଲେ। ପ୍ରଫେସର ପୂଜାରୀଙ୍କର ବିୟୋଗଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇକରି ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍। ତାଙ୍କର ବିୟୋଗ ଶିକ୍ଷା ଜଗତ ଲାଗି ଗୋଟିଏ ଅପୂରଣୀୟ କ୍ଷତି ବୋଲି ଶ୍ରୀ ପ୍ରଧାନ କହିଛନ୍। ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ନିଗମ ଓଟିଡିସି ତରଫୁ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କର ମନ୍ଦିର ପରିସରର ଗୋଟିଏ ଅତିଥି ଭବନ ତିଆରି କରାଯିବା। ବିଭାଗୀୟ ପ୍ରମୁଖ ଯନ୍ତ୍ରୀ 3,80,00,000 ଟଙ୍କାଥି ତିଆରି ହେବାରକେ ଥିବାର ଏହି ଅତିଥି ଭବନର ଆଜି ଶିଳାନ୍ୟାସ କରିଛନ୍। କାର୍ଯ୍ୟକ୍ରମଥି ଆଘର ବିଚାରପତି ଜଷ୍ଟିସ୍ ସିଆର୍ ଦାସ, ପୌର ଅଧ୍ୟକ୍ଷ ତାମସୀ ତମସ୍ମିତା ନାୟକ ଆର୍ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ପଶ୍ଚିମା ଝଡ଼ର ପ୍ରଭାବ ଥି ଆଜିଠାନୁ 2 ଦିନ ତକ ରାଜ୍ୟର ବଡ଼ଭାଗୀ ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ଲାଗି ରହିବା। ଇତାର ବେଲେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି ସହିତ ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇବା କାଲି ତକ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ପୂର୍ବାନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆଇବା କାଲି ଦେଶବାସୀଙ୍କ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲାଗି ବରଗଡ଼ ଚାଲିଛି ଜୋରସୋର ପ୍ରସ୍ତୁତି। ଆଉର୍ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ର ଆଜି ମୁଲ୍ ହେଉଛି ହକି ଇଣ୍ଡିଆ ଲିଗ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।